ମହାଦେବଙ୍କୁ ତ ଗୋଟିଏ ସ୍ଥାନେ ଦର୍ଶନ କରି ଧନ୍ୟ ଭକତ ମାନେ ତହୁଁ ଦିଅ ଯାଇଥାନ୍ତି ରାଜନର ଧୂପ ଦୀପ ପଣାରେ ହୁଏ ଉପଚାର ନରରୁ ଦିଅ ମାନେ ଯାତ୍ରା କରନ୍ତି ଜଗନ୍ନାଥ ବଲ୍ଲଭରେ ପହଞ୍ଚିଥାନ୍ତି ଧୂପ ନୈବେଦ୍ୟ ସେଠାରେ ହୁଏ ଅର୍ପଣ ପଞ୍ଚ ଉପଚାରେ ହୁଏ ପାଦ ବନ୍ଦନ ଜଗନ୍ନାଥ ବଲ୍ଲଭରୁ ସବୁ ବିମାନ ଆହା ସବୁ ବିମାନ ସ୍ୱସ୍ଥାନକୁ କରିଥାନ୍ତି ଦିଅ ଗମନ ସ୍ୱସ୍ଥାନକୁ କରିଥାନ୍ତି ଦିଅ ଗମନ ପଥରେ ପନ୍ଥୀ ଭୋଗ ଲାଗି ହୁଅନ୍ତି ଭୋଗ ଖାଇ ଦିଅ ମାନେ ଲେଉଟିଥାନ୍ତି ବରଷକେ ଥରେ ହି ମଙ୍ଗଳ ନୀତି ପୁରୁଣା ଯୁଗର କଥା ବଖାଣିଥାନ୍ତି ଦେବ ବିବାହର ଦିବ୍ୟ କଥା ମହାନ ଶିବ ପୁରାଣରେ ହୋଇଅଛି ବର୍ଣ୍ଣନ
ଶିକାର ମଦନ ହେଲେ ହେଲେ କାମ ନିଏ
ପାର୍ବତୀ ଘୋଷୁଯେଥିଲେ ପାପ ଭଙ୍ଗ ହେତୁ ଶିବ ଶୁଣି ପାରିଲେ ପରୀକ୍ଷା କରିବା ପାଇଁ ଦେବୀଙ୍କ ମନ ଆହା ଦେବୀଙ୍କ ମନ ଶିବ ଗଲେ ତାଙ୍କ ପାଶେ ସାଜି ବ୍ରାହ୍ମଣ ଶିବ ଗଲେ ତାଙ୍କ ପାଶେ ସାଜି ବ୍ରାହ୍ମଣ ଭାସୁଥାନ୍ତି ନୀଳ ଗଗନ ଆସିବ ଆସିବ ବର୍ଷା ମାଟିର ଆଶା ଅଦିନିଆ ମେଘ ଲେଖେ ପ୍ରୀତିର ଭାଷା ପ୍ରୀତିର ଦୀପାଳି ଜଳି ଦେବ ଦମ୍ପତି ବିବାହ ବନ୍ଧନେ ଛନ୍ଦା ଶିବ ପାର୍ବତୀ ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀରେ ଜ୍ୟେଷ୍ଠ
ଚକ୍ଷର ଜପ କରନ୍ତି ଭକ୍ତ ମଧ୍ୟରେ।
ରାତ୍ରିରେ ଦିଅ ବାହାର ହୁଅନ୍ତି, ଘଣ୍ଟ ଘଣ୍ଟ ଭେରି ତୋରେ ଉଛୁଳୁଥାନ୍ତି। ବିମାନେ ସୁନ୍ଦର ପରଭା, ବିଜେ ଶିବ ଶମ୍ଭୁ ପୂର୍ବ ସେହି ଶୋଭା, ହନୁମାନ ଗୋପୀନାଥ ନନ୍ଦୀ ଭ୍ରୁକୁଟି, ପ୍ରଭୁଙ୍କର ପ୍ରିୟ ଜନବର ଯାତ୍ରୀଟି, ମନ୍ଦିର ଦିଅଙ୍କ ଶୋଭାଯାତ୍ରା ବାହାରେ କମ୍ପୁ ଥାଏ ଚଉଦିଗ ନାଚ ଗୀତରେ। ଛୋଟି ନିଅନ୍ତି କନ୍ୟାଙ୍କ ପିତା ମାତା ପା ଛୋଟି।